ରେ ଏଇଟା ସେ ସୁଶୀଲ ମହାନନ୍ଦ ସିଂହର କେ ଜି ଏଇଟା
ବହୁତ ଲମ୍ବା କାହାଣୀ ଅଛି ପାର୍ଟନର ଏଇଟା ବିଷୟରେ କହିମି ବୋଲେ ପୁରା ତମ ପାଗଲ ହେଇଯିବ ଏଇ ତ ଗୋଟେ ଟୁକେଲ କାଜେ ନିଜର ଲାଇଫ କେ ବର୍ବାଦ କରିଦେବ
ହ୍ୟାଲୋ
ଅବୁ
ଅବୁ କେନ ଅଛ
ମୁଁ ଚା ପିଇଲି
ଆରେ ୟାର ମୋତେ ଟିକେ ଭଲ ନାଇଁ ଲାଗ୍ବାର ବୋଲେ ମୋତେ ଏନ୍ତା ଲାଗୁଛି କି କିଛି ଗୋଟେ ହେବାର ଲାଗି ଅଛି ମୋତେ ଟିକେ ବେଚେନ ବେଚେନ ଲାଗୁଛି ଆରେ ନାଇଁ ୟାର ମୋତେ ଏନ୍ତା ଲାଗୁଛି କି ଆମେ ମ୍ୟାରେଜ ହେଇପାରମା ବି କି ନାଇଁ ମୋତେ ଟିକେ ଡର ଡର ଲାଗୁଛି
ଆରେ ୟାର ଆମେ ତ ସମାଜକେ ମାନି ମ୍ୟାରେଜ ହେଇପାରମା
ନାଇଁ 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 ପ୍ଲିଜ ମୁଁ ଭାବୁଛି ଆଇ ଥିଙ୍କ ଆମେ ଏବେ ମ୍ୟାରେଜ ହେଇଦେବାର କଥା ଫେର ଆଗେ କାଣା ହେବା ଆମେ କିଛି ଜାଣି ନାଇଁ ତ ମୋତେ ଟିକେ ଡର ଲାଗୁଛି ତୁମେ ଏଛିନି ଆସ କି ନ ଅଛ ତୁମେ ଏବେ ହିଁ ଆସ ହଁ
ଠିକ୍ ଅଛି
ହଁ ଠିକ୍ ଅଛି ମୁଇଁ ୱେଟ୍ କରୁଛି ହଁ
ତତେ ଦେଖି କରି ମରାକି ମୋର ମନ କେ ହାଏ ଲାଗଲା କାଏ ଯେ ଡରୁଥିଲା ମୋର ମନ ଭାଲ ତତେ କିଛି ହେଇଗଲା দেখি করি মোরাখি মোর মন কে হায় লাগলা কায় যে ডরু খেলাই মোর মন ভাল তোতে কিছি হে গলা তোতে কিছি হে গলে তোতে কিছি হে গলে এই জিমি রে পাগলা সাথী তুই বাঁধি রাখিছু তোর পাখে মুই আছে তোতে কিছু হেই নাই দিয়ে মোর সঙ্গে হি থিবু তুই পাখে পাখে থিলে সব দুঃখ ভুলি যাইছি তোতে কিছি হেই গলে মোতে কেনতা লাগি যাইছি কেবে ছাড়ি নাই জীবু একলা
ଯଦି କିଏ ସଚ୍ଚା ପ୍ୟାର କରିଛେ କାହାକେ ସିଏ ହିଁ ଜାଣିଛି। चढ़े के हजार दर्द इटा मोर लाइफ रिलेटेड गोटे स्टोरी है। थैंक यू सो मच फॉर वाचिंग। हैप्पी न्यू ईयर।